आकाशवाणी। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଶହୀଦ ଦିବସ ଅବସରରେ ଆଜି ବାପୁଜୀଙ୍କ ପ୍ରତି ଦେଶବାସୀ ଅର୍ପଣ କରୁଛନ୍ତି ଶ୍ରଦ୍ଧାଞ୍ଜଳି। ରାଜଘାଟ ସ୍ଥିତ ଗାନ୍ଧି ସମାଧିପୀଠରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ। ଆସାମର ଦିବ୍ରୁଗଡ଼ରେ 1,715 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଆରମ୍ଭ ହେବ ଦ୍ୱିତୀୟ ଭାରତ ଆରବ ମନ୍ତ୍ରୀସ୍ତରୀୟ ବୈଠକ। ଛତିଶଗଡ଼ର ସୁକୁମା ଜିଲ୍ଲାରେ 4 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଗୁଜରାଟ ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ଦେଶ ଆଜି ମହାତ୍ମା ଗାନ୍ଧୀଙ୍କୁ ତାଙ୍କ 78ତମ ପୁଣ୍ୟତିଥି ଏବଂ ଶହୀଦ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ଅବସରରେ ନୂଆଦିଲ୍ଲୀ ରାଜଘାଟ ସ୍ଥିତ ଗାନ୍ଧି ସମାଧିପୀଠରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଆଜିର ଦିନରେ ଦେଶ ସ୍ୱାଧୀନତା ସଂଗ୍ରାମର ପଥପ୍ରଦର୍ଶକ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କାର୍ଯ୍ୟାବଳୀକୁ ସମ୍ମାନ ଜଣାଇଥାଏ। ଭାରତର ସ୍ୱାଧୀନତା ଏବଂ ଏକତା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜିର ଦିନକୁ ଶହୀଦ ଦିବସ ଭାବରେ ମଧ୍ୟ ପାଳନ କରାଯାଏ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିପୀଠରେ ଶ୍ରଦ୍ଧାସମ୍ମାନ ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଗାନ୍ଧିଜୀଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ପୂଜ୍ୟ ବାପୁ ସର୍ବଦା ସ୍ୱଦେଶୀ ଉପରେ ଗୁରୁତ୍ୱ ଦେଉଥିଲେ, ଯାହା ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଂକଳ୍ପର ଏକ ମୌଳିକ ସ୍ତମ୍ଭ। ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ସର୍ବଦା ଦେଶର ଜନସାଧାରଣଙ୍କୁ କର୍ତ୍ତବ୍ୟ ପଥରେ ଆଗେଇ ଯିବାକୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଗାନ୍ଧିଜୀ ଭାଷା, ଅଞ୍ଚଳ ଏବଂ ଜାତି ଭିତ୍ତିରେ ଭାଗ ଭାଗ ହୋଇଥିବା ଭାରତକୁ ଏକତ୍ର କରିଥିଲେ। ସ୍ୱଦେଶୀ, ସ୍ୱାଧୀନତା ଏବଂ ସ୍ୱଚ୍ଛତାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା କ୍ଷେତ୍ରରେ ଗାନ୍ଧିଜୀଙ୍କ ଅବଦାନକୁ ମନ୍ତ୍ରୀ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସାମର ଦିବ୍ରୁଗଡ଼ରେ 1,715 କୋଟି ଟଙ୍କା ସମ୍ବଳିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେଥିମଧ୍ୟରେ ଆସାମର ଦ୍ୱିତୀୟ ବିଧାନସଭା ଗୃହ ମଧ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ଦିବ୍ରୁଗଡ଼କୁ ଦ୍ୱିତୀୟ ପ୍ରଶାସନିକ ହବ୍ରେ ପରିଣତ କରିବା ଲାଗି ସରକାରଙ୍କ ଉଦ୍ୟମ ସ୍ୱରୂପ ଶ୍ରୀ ଶାହା 284 କୋଟି ଟଙ୍କାର ଦ୍ୱିତୀୟ ବିଧାନସଭା ସୌଧ ଓ ବିଧାୟକ ହଷ୍ଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ 3 ମହଲା ବିଶିଷ୍ଟ ବିଧାନସଭା ଗୃହ, 9 ମହଲା ବିଶିଷ୍ଟ ବିଧାୟକ ଛାତ୍ରାବାସ ରହିବ। ଏହାର ଅଡିଟୋରିୟମରେ 800 ଜଣ ବସିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଅଧିକାରୀଙ୍କ ଲାଗି ଏକ ବାରାକ୍ ମଧ୍ୟ ରହିବ। ଆସାମ ଗସ୍ତ ଅବସରରେ ଶ୍ରୀ ଶାହା 238 କୋଟି ଟଙ୍କାର ଅତ୍ୟାଧୁନିକ କ୍ରୀଡ଼ା କମ୍ପ୍ଲେକ୍ସର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରିଛନ୍ତି ଏବଂ ଏହାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ 209 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଶ୍ରୀ ଶାହା କହିଛନ୍ତି।
ଆଜ ଏହା ପର ଲଗଭଗ ଲଗଭଗ 825 କରୋଡ କି ଲାଗତ ସେ 5 ପରିଯୋଜନାଓ କା ଭୂମି ପୂଜନ ଔର ଉଦ୍ଘାଟନ ହୁଆ ହେ। ଶ୍ରୀ ହେମନ୍ତ ବିଶ୍ୱ ଶର୍ମା 2025 ମେ ଘୋଷଣା କି ଆସାମ କୋ ହମ ସମାବେଶୀ ବନାଏଙ୍ଗେ ଔର ଦିବ୍ରୁଗଡ଼ କୋ ଆସାମ କି ଦୂସରୀ ରାଜଧାନୀ ବନାନେ କା ଉନ୍ହୋନେ ନିର୍ଣ୍ଣୟ ଘୋଷିତ କିଆ।
ପ୍ରଥମ ପର୍ଯ୍ୟାୟ ପାଇଁ ଇଣ୍ଡୋର ଷ୍ଟାଡିୟମ, ସନ୍ତରଣାଗାର, ଫୁଟବଲ ପଡ଼ିଆ, ମୁଖ୍ୟ ଗ୍ୟାଲେରୀ, ଟେନିସ୍, ଭଲିବଲ ଏବଂ ବାସ୍କେଟବଲ ପଡ଼ିଆ ସମେତ ଛାତ୍ରାବାସ ରହିଛି। ଏହି କ୍ରୀଡ଼ା କମ୍ପ୍ଲେକ୍ସର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣରେ 30,000 ଲୋକ ବସିବା ପାଇଁ ବ୍ୟବସ୍ଥା କରାଯିବା ସହ ଏକ କେନ୍ଦ୍ରୀୟ ଖେଳ ପଡ଼ିଆ ଓ ଟ୍ରାକ୍ ନିର୍ମାଣ କରାଯିବ। ଶ୍ରୀ ଶାହା ଏହି ଅବସରରେ 292 କୋଟି ଟଙ୍କାର ବ୍ୟବରାଦରେ ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ ଓ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କେନ୍ଦ୍ରରେ ବନ୍ୟପ୍ରାଣୀଙ୍କ ଚିକିତ୍ସା ସମେତ ପ୍ରଶିକ୍ଷଣ ଓ ପରୀକ୍ଷାଗାର ରହିବ। ଅନ୍ୟପକ୍ଷରେ ଶ୍ରୀ ଶାହା ଜାତୀୟ ବିପର୍ଯ୍ୟୟ ଦୂରୀକରଣ ଫଣ୍ଡ ଅନ୍ତର୍ଗତ ଆର୍ଦ୍ରଭୂମି ପୁନଃସ୍ଥାପନ ଲାଗି 692 କୋଟି ଟଙ୍କାର ଏକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ 9 ଜିଲ୍ଲାରେ ଚିହ୍ନଟ କରାଯାଇଥିବା 15 ଆର୍ଦ୍ରଭୂମି ଅଞ୍ଚଳର ପୁନଃସ୍ଥାପନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦ୍ୱିତୀୟ ଭାରତ ଆରବ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଭାରତ ଏବଂ ୟୁଏଇ ସହ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଆରବ ଲିଗ୍ ସଦସ୍ୟ ରାଷ୍ଟ୍ରସମୂହର ବୈଦେଶିକ ମନ୍ତ୍ରୀ ଏବଂ ଆରବ ଲିଗ୍ ସଚିବ ପ୍ରମୁଖ ଅଂଶଗ୍ରହଣ କରିବେ। ନୂଆଦିଲ୍ଲୀଠାରେ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ବୈଠକ 10 ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ବୈଠକ 2016 ବାହାରିନ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ବୈଠକରେ ଭାରତ ଏବଂ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ନେଇ 5ଟି ପ୍ରାଥମିକ କ୍ଷେତ୍ର ଚିହ୍ନଟ କରାଯାଇଥିଲା। ସେଗୁଡ଼ିକ ହେଉଛି ଅର୍ଥନୀତି, ଶକ୍ତି, ଶିକ୍ଷା, ଗଣମାଧ୍ୟମ ଏବଂ ସଂସ୍କୃତି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ବୈଠକରେ ଏହି କ୍ଷେତ୍ରଗୁଡ଼ିକରେ ସମ୍ପର୍କ ବୃଦ୍ଧି ନେଇ ହୋଇଥିବା କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯିବା ସହ ସମ୍ପର୍କର ନୂତନ ମାର୍ଗ ଉନ୍ମୋଚନ ହେବାର ଆଶା କରାଯାଉଛି। ଏହି ବୈଠକ ପୂର୍ବରୁ ନୂଆଦିଲ୍ଲୀରେ ଚତୁର୍ଥ ଭାରତ ଆରବ ବରିଷ୍ଠ ପ୍ରତିନିଧିମଣ୍ଡଳୀ ବୈଠକ ଜାରି ରହିଛି। ଆସନ୍ତାକାଲିର ବୈଠକରେ ଯୋଗଦେବା ପାଇଁ କାତାରର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ସୁଲତାନ ବିନ୍ ସାଦ୍ ଅଲ୍ ମୁରାଇଖି ଏବଂ ଲିବିଆର ବୈଦେଶିକ ମନ୍ତ୍ରୀ ଏଲ୍ ତାହେର ଏସ୍ଏମ୍ଏଲ୍ ବାଉର୍ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଭାରତ ଆରବ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ସୋମାଲିଆର ବୈଦେଶିକ ବ୍ୟାପାର ଓ ଆନ୍ତର୍ଜାତିକ ସହଯୋଗ ମନ୍ତ୍ରୀ ଅବଦି ସଲାମ ଅବଦି ଅଲ୍ଲି ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଭାରତ ଓ ସୋମାଲିଆ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ତାଙ୍କ ଗସ୍ତ ଉପଯୋଗୀ ସାବ୍ୟସ୍ତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଆରବ ରାଷ୍ଟ୍ରଲିଗ୍ର ମହାସଚିବ ଅହମ୍ମଦ ଅବଲ୍ ଘେଇତ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟଙ୍କ ମଧ୍ୟରେ ମତ ବିନିମୟ ରହିଛି। ଛତିଶଗଡ଼ର ସୁକୁମା ଜିଲ୍ଲାରେ ଆଜି 4 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ 2 ଜଣ ମହିଳା କ୍ୟାଡର ଥିବା ଜଣାପଡ଼ିଛି। ସମ୍ପୃକ୍ତ ମାଓବାଦୀଙ୍କ ଉପରେ 8 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସୁକୁମା ଜିଲ୍ଲାର ମୁଖ୍ୟାଳୟରେ ବସ୍ତର ରେଞ୍ଜ ପୁଲିସ୍ ଆଇଜି ସୁନ୍ଦରରାଜ ପି, ସୁକୁମା ପୁଲିସ୍ ଅଧୀକ୍ଷକ କିରଣ ଚୌହାନ ଏବଂ ଅନ୍ୟ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ 4 ଜଣ ମାଓବାଦୀ ଆତ୍ମସମର୍ପଣ କରିବା ସହ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଥିଲେ। ସେମାନେ ବ୍ୟବହାର କରୁଥିବା ଏସ୍ଏଲ୍ଆର୍ ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପୁଲିସ୍କୁ ହସ୍ତାନ୍ତର କରିଥିଲେ। ଆମେରିକା, ରୁଷ, ୟୁକ୍ରେନ୍ ତ୍ରିପାକ୍ଷିକ ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ରବିବାର ଦିନ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହାର ଅବ୍ୟବହିତ ପୂର୍ବରୁ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅନ୍ ନାହିଆନ୍ ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ଆଲୋଚନା କରିଛନ୍ତି। ଗତ 23 ଏବଂ 24 ତାରିଖରେ ୟୁଏଇ ସହଯୋଗରେ ଆବୁଧାବିଠାରେ ରୁଷ, ୟୁକ୍ରେନ୍ ଏବଂ ଆମେରିକା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ତ୍ରିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ରୁଷ ୟୁକ୍ରେନ୍ ସଂଘର୍ଷର ସମାଧାନ ଦିଗରେ ଏକ ମଧ୍ୟସ୍ଥି ଭାବେ ୟୁଏଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। କ୍ରେମ୍ଲିନ୍ଠାରେ ଅନୁଷ୍ଠିତ ଶ୍ରୀ ନାହିଆନ୍ ଏବଂ ଶ୍ରୀ ପୁଟିନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ମହାକାଶ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ରୁଷ ପାଇଁ ପ୍ରଗତି ଏବଂ ଦ୍ୱିପାକ୍ଷିକ ସମ୍ପର୍କର ନିରନ୍ତର ବିକାଶର ବର୍ଷ ହେବ ବୋଲି ଶ୍ରୀ ନାହିଆନ୍ ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏଫ୍ଟିଏ ଦେଶର ରପ୍ତାନୀ ଇତିହାସରେ ଏକ ମାଇଲଖୁଣ୍ଟ ବୋଲି ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ ଏଫ୍ଆଇଓର ମହାନିର୍ଦ୍ଦେଶକ ଅଜୟ ସହାୟ କହିଛନ୍ତି। ସେ କହିଛନ୍ତି, ଏଫ୍ଟିଏ ଜରିଆରେ ଭାରତ ୟୁରୋପୀୟ ସଂଘକୁ ବାଣିଜ୍ୟିକ ମୂଲ୍ୟ ଆଧାରରେ ଦେଶର ରପ୍ତାନୀର 22%ରୁ ଅଧିକ ବଜାର ପ୍ରବେଶକୁ ସୁନିଶ୍ଚିତ କରିଛି। ଏଫ୍ଟିଏ ଦ୍ୱାରା ଭାରତର ଲାଭାନ୍ୱିତ ହେବାକୁ ଯାଉଛି। ୟୁରୋପୀୟ ସଂଘ 164 ବାଣିଜ୍ୟିକ ସେବା ମଧ୍ୟରୁ ବ୍ୟାବସାୟିକ ସେବା, ବୃତ୍ତିଗତ ସେବା ଏବଂ ଆର୍ଥିକ ସେବା ସମେତ ପ୍ରାୟ 144 ସେବା ବଜାରରେ ଉପଲବ୍ଧ କରାଇବ ବୋଲି ଶ୍ରୀ ସହାୟ କହିଛନ୍ତି। ମହିଳା ପ୍ରିମିୟର ଲିଗ୍ର ଆଜିର ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭଦୋଦରା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ 7:30 ମ୍ୟାଚ୍ ଆରମ୍ଭ ହେବ। ଅଙ୍କ ତାଲିକାରେ 12 ସହିତ ଆର୍ସିବି ଶୀର୍ଷରେ ରହିଥିବାବେଳେ 8 ସହ ଗୁଜରାଟ ଜାଏଣ୍ଟସ୍ ଦ୍ୱିତୀୟ ଏବଂ 6 ସହ ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଚତୁର୍ଥ ସ୍ଥାନରେ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶହୀଦ ଦିବସ ଅବସରରେ ଆଜି ବାପୁଜୀଙ୍କ ପ୍ରତି ଦେଶବାସୀ ଅର୍ପଣ କରୁଛନ୍ତି ଶ୍ରଦ୍ଧାଞ୍ଜଳି। ରାଜଘାଟସ୍ଥିତ ଗାନ୍ଧି ସମାଧିପୀଠରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ। ଆସାମର ଦିବ୍ରୁଗଡ଼ରେ 1,715 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଛତିଶଗଡ଼ ସୁକୁମା ଜିଲ୍ଲାରେ 4 ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଗୁଜରାଟ ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।